ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ବ୍ୟାଙ୍କଗୁଡ଼ିକ ସହାନୁଭୂତିଶୀଳ ହୋଇ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଅଧିକ ସଂଖ୍ୟାରେ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ରାଜଭବନ ନିୟୁ ଅଭିଷେକ ହଲ୍ଠାରେ ଗତକାଲି ରାଜ୍ୟରେ ବ୍ୟାଙ୍କଗୁଡ଼ିକର କାର୍ଯ୍ୟକାରିତା ନେଇ ଏକ ସମୀକ୍ଷା ବୈଠକରେ ରାଜ୍ୟପାଳ ଏହା କହିଛନ୍ତି। ରାଜ୍ୟର ଅଭିବୃଦ୍ଧି ହାର 7% ରହିଛି ଏବଂ ଏହାକୁ 9%ରେ ପହଞ୍ଚାଇବାକୁ ରାଜ୍ୟପାଳ ବ୍ୟାଙ୍କସମୂହର ସହଯୋଗ କାମନା କରିଛନ୍ତି। ରାଜସ୍ୱ ଆଇନରେ ସଂଶୋଧନ ଏବଂ ସଂସ୍କାର ଆଣିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱର ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ଅନୁଷ୍ଠାନରେ ଆୟୋଜିତ ଦୁଇଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀକୁ ଗତକାଲି ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ଏହା କହିଛନ୍ତି। ଆଧୁନିକ ବୈଷୟିକ ଜ୍ଞାନର ଉପଯୋଗ ମାଧ୍ୟମରେ ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ କରାଯିବା ଉପରେ ଶ୍ରୀ ପୂଜାରୀ ଗୁରୁତ୍ୱ ଆରୋପ କରିଛନ୍ତି। କେନ୍ଦ୍ରାପଡ଼ା ସହର 150 ବର୍ଷ ପୂରଣ କରିଥିବା ରାଜ୍ୟର ପ୍ରଥମ ପୌର ପରିଷଦ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ପରିଷଦର ସମସ୍ତ ଉନ୍ନୟନ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ସମ୍ପନ୍ନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ପରିଷଦର ନୂତନ ପ୍ରଶାସନିକ ଭବନର ଗତକାଲି ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କେନ୍ଦ୍ରାପଡ଼ା ସହରକୁ ସ୍ୱଚ୍ଛ ଏବଂ ସବୁଜିମାମୟ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
ବନେଇବା ପାଇଁ ତାର ମଧ୍ୟ ପ୍ଲାନ୍ କରିବା ପାଇଁ କୁହାଯାଇଛି ଏବଂ ଏଠି ଯେଉଁ ଯେଉଁ ଆବଶ୍ୟକତା ଅଛି ଷ୍ଟ୍ରମ୍ ୱାଟର୍ ଡ୍ରେନେଜ୍ ପାଇଁ ଯେ ମଧ୍ୟ DPR ପ୍ରସ୍ତୁତ କରିବା ପାଇଁ ତାଙ୍କୁ ତୁରନ୍ତ କୁହାଯାଇଛି ତାକୁ ଦେଲେ ଯେଉଁଠି ଯେଉଁଠି ଡ୍ରେନ୍ର ଆବଶ୍ୟକତା ଅଛି ତାକୁ ମଧ୍ୟ ଆମେ ତ୍ୱରାନ୍ୱିତ ଗତିରେ ତାକୁ କରିବୁ ଏବଂ ଯେଉଁଠି ରୋଡ଼୍ର ଆବଶ୍ୟକତା ଅଛି ତାକୁ କରିବୁ କିନ୍ତୁ ମୋର କଥା ରହିଲା ଯେ ଏଠି ଖୁବ୍ ଜଲ୍ଦି ଯେମିତି ଅଧିକରୁ ଅଧିକ ଗଛ ଲାଗିପାରିବ ଏବଂ ସ୍ୱଚ୍ଛତାକୁ ମେଣ୍ଟେନ୍ କରାଯିବ ତାର ଉପରେ ମଧ୍ୟ
ଚଳିତ ବର୍ଷ ବାଲିଯାତ୍ରା ଅବସରରେ ଓଡ଼ିଆ ଭାଷା ଓ ସାହିତ୍ୟର ବ୍ୟାପକ ପ୍ରଚାର ଓ ପ୍ରସାର ଲକ୍ଷ୍ୟ ନେଇ ପାଠକଙ୍କୁ ନିଃଶୁଳ୍କ ପୁସ୍ତକ ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପ୍ରକ୍ରିୟାରେ ସାମିଲ ହେବାକୁ ଚାହୁଁଥିବା ଆଗ୍ରହୀ ବ୍ୟକ୍ତି ଓ ଅନୁଷ୍ଠାନ ଦାନ ଆକାରରେ ପୁସ୍ତକ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମହାନଗର ନିଗମ, ନେତାଜୀ ବସ୍ ଟର୍ମିନାଲ୍ ଏବଂ ବାରବାଟୀ ପ୍ୟାଲେସ୍ ପରିସରରେ ଆସନ୍ତାକାଲିଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପୁସ୍ତକ ଗ୍ରହଣ ନିମନ୍ତେ ସ୍ୱତନ୍ତ୍ର ଶିବିର ଖୋଲାଯିବ। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଦ୍ୱାରା ଦେଶବ୍ୟାପୀ ବାଣିଜ୍ୟ କାରବାର ବୃଦ୍ଧି ପାଇଛି। ଚଳିତ ବର୍ଷର ନବରାତ୍ରୀ ଉତ୍ସବ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ କ୍ରୟ ଉତ୍ସବ ଭାବରେ ପରିଗଣିତ ହୋଇଛି। ମୁଦ୍ରାସ୍କୀତି ଗତ 8 ବର୍ଷର ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିବା ବାଣିଜ୍ୟ କାରବାର ବୃଦ୍ଧିକୁ ଦର୍ଶାଉଛି। ଡିଜିଟାଲ୍ ଆର୍ଥିକ କାରବାର ଇତିମଧ୍ୟରେ 10 ଗୁଣ ବୃଦ୍ଧି ପାଇଥିବା ଜଣାପଡ଼ିଛି। ରପ୍ତାନୀ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି। ଏହାର ସଦୁପଯୋଗ କରିବାକୁ ଉଦ୍ୟୋଗୀମାନେ ଆଗେଇ ଆସିବା ଉଚିତ ବୋଲି ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର କହିଛନ୍ତି। ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ରପ୍ତାନୀ ଭବନ ସମ୍ମିଳନୀ କକ୍ଷରେ ସରକାରୀ ଅଧିକାରୀଙ୍କ ପାଇଁ ଆୟୋଜିତ ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳାରେ ଯୋଗଦେଇ ଶ୍ରୀ ମିଶ୍ର ଏହା କହିଛନ୍ତି। ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏହି କର୍ମଶାଳାରେ ଆଲୋଚନା ହୋଇଛି। ମାଲକାନଗିରି ଜିଲ୍ଲା ସଦର ଥାନା ଅନ୍ତର୍ଗତ MV 11 ନିକଟରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। 2 ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ 2 ଜଣଙ୍କର ମୃତ୍ୟୁ ହୋଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ଦେବଗଡ଼ ଜିଲ୍ଲାରେ ବ୍ଲକସ୍ତରୀୟ ପ୍ଲାଷ୍ଟିକ୍ କ୍ରେଟ୍ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତିଲେଇବଣି ବ୍ଲକର ମିଶନ ଶକ୍ତି ସଭାଗୃହଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧୀନରେ 5 ପଞ୍ଚାୟତର 330 ଜଣ ଜନଜାତି ଚାଷୀଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କ୍ରେଟ୍ ବଣ୍ଟନ କରାଯାଇଛି। ସ୍ତନ କର୍କଟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ସ୍ତନ କର୍କଟ ଦିବସ ପାଳନ କରାଯାଉଛି। ବିଭିନ୍ନ ପ୍ରକାର କର୍କଟ ରୋଗ ମଧ୍ୟରେ ପ୍ରତି 8 ଜଣଙ୍କ ଭିତରେ ଜଣେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ଏକ ଆକଳନରୁ ଜଣାପଡ଼ିଛି। ପ୍ରତିବର୍ଷ ପ୍ରାୟ 23 ଲକ୍ଷ ନୂତନ ସ୍ତନ କର୍କଟ ରୋଗୀ ଚିହ୍ନଟ ହୋଇଥାନ୍ତି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରତ୍ୟେକ କାହାଣୀ ଅନନ୍ୟ ଏବଂ ଯାତ୍ରା ଗୁରୁତ୍ୱପୂର୍ଣ୍ଣ, ମିଳିତ ଭାବେ ଆମେ ଲଢ଼ିବା ଏବଂ ଏହାକୁ ପ୍ରତିହତ କରିବା। ରଣଜୀ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ବରୋଦା ଓଡ଼ିଶାକୁ ପରାସ୍ତ କରିଛି। କଟକ ବାରବାଟୀ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଓଡ଼ିଶା ଦ୍ୱିତୀୟ ଇନିଂସ୍ରେ ସମସ୍ତ ୱିକେଟ୍ ହରାଇ 174 ରନ୍ ସଂଗ୍ରହ କରିଥିଲା। କାନପୁରଠାରେ ଆସନ୍ତା 25-28 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଉତ୍ତରପ୍ରଦେଶ ମଧ୍ୟରେ ମୁକାବିଲା ହେବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
ଆଜ୍ଞା।